개 망쳐갈 것이다.
ଛବିରେ ଯେଉଁ ଲୋକକୁ ଦେଖୁଛ ତାଙ୍କୁ ଭୂତ ଲାଗିଥିଲା। ଅନେକ ସମୟରେ ଲୋକେ ତାଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, ମାତ୍ର ସେ ସବୁ ଦୌଡ଼ି ଛିଣ୍ଡେଇ ଦେଉଥିଲେ। ଯୀଶୁ ଖୁବ୍ ଶକ୍ତିଶାଳୀ ଥିଲେ। ସେହି ଲୋକକୁ ଯେତେବେଳେ ଯୀଶୁ ଦେଖିଲେ, ସେ ଭୂତଗୁଡ଼ିକୁ ତା ଭିତରୁ ବାହାରିଯିବା ପାଇଁ ଆଜ୍ଞା ଦେଲେ। ସେ ଭୂତମାନେ ତାଙ୍କର ଆଦେଶରେ ବାହାରିଗଲେ। ଶୟତାନ ଏବଂ ମନ୍ଦ ଶକ୍ତି ତାଙ୍କର ବସିଭୂତ, ସେମାନେ ତାଙ୍କର ଆଦେଶ ମାନନ୍ତି। ସେହି ଲୋକଟି ଘରକୁ ଫେରିଗଲା ଏବଂ ତାର ପରିବାର ସହିତ ମିଶିଲା। ଯେତେବେଳେ ଜଣେ ଶୟତାନ ପଥରୁ ଫେରି ପ୍ରଭୁଙ୍କ ବାଟକୁ ଆସେ, ସେ ଖ୍ରୀଷ୍ଟିଆନ ହୁଏ ବା ଯୀଶୁଙ୍କର ପରିବାରଭୁକ୍ତ ହୁଏ। ଶୟତାନ ତାକୁ ସେହି ପୁରୁଣା ବାଟରେ ଯିବାକୁ ପ୍ରଲୋଭନ ଦେଖାଏ। ସେତେବେଳେ ସେହି ଲୋକ କହିଦେବା ଉଚିତ ଯେ, ଶୟତାନ ମୋ ନିକଟରୁ ଦୂର ହୁଅ, ଶୟତାନ ନିଶ୍ଚୟ ପଳେଇଯିବ। ଯେତେବେଳେ ଯୀଶୁ ଆମକୁ ରକ୍ଷା କରନ୍ତି, ସେତେବେଳେ ଶୟତାନ ଆମର କିଛି କରିପାରିବ ନାହିଁ। ଅନ୍ଧାରକୁ ବା କୌଣସି ଭୂତପ୍ରେତକୁ ଆଦୌ ଭୟ କରେ ନାହିଁ, କାରଣ ଶୟତାନର ଶକ୍ତିଠାରୁ ଯୀଶୁଙ୍କର ଶକ୍ତି ଅନେକ ଅଧିକ।